ആകാശവാണി. ସମ୍ବାଦ ପଢୁଛନ୍ତି ଚନ୍ଦନ ଘୋଷ. ମୁଖ୍ୟ ସମ୍ବାଦ, ତୃତୀୟ ପର୍ଯ୍ୟାୟ ଲୋକସଭା ନିର୍ବାଚନ ଲାଗି ଆଜି ପ୍ରକାଶ ପାଇବ ବିଜ୍ଞପ୍ତି. 10ଟି ରାଜ୍ୟ ଏବଂ 2ଟି କେନ୍ଦ୍ରଶାସିତ ଅଞ୍ଚଳର 94ଟି ଲୋକସଭା ଆସନ ଲାଗି ମେ 7ରେ ହେବ ମତଦାନ. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବ୍ୟାପୀ ଗ୍ରୀଷ୍ମଲହରୀ ଜାରି ରହିଥିବା ଦୃଷ୍ଟିରୁ ଏହାର ମୁକାବିଲା ଲାଗି ପ୍ରସ୍ତୁତି ସମ୍ପର୍କରେ ଗତକାଲି ସମୀକ୍ଷା କରିଛନ୍ତି. ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର କହିଛନ୍ତି, ଦେଶର ନିରାପତ୍ତା ଲାଗି ଭାରତ ମ୍ୟାମାର ସୀମା ସୁରକ୍ଷା ଦିଗରେ କେନ୍ଦ୍ର ସରକାର ସମ୍ପୂର୍ଣ୍ଣ ପ୍ରତିଶ୍ରତିବଦ୍ଧ. ଏବଂ ଆଇପିଏଲ୍ରେ ଗତକାଲି ମୁମ୍ବାଇ ଇଣ୍ଡିଆନ୍ସ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ 7 ୱିକେଟ୍ରେ ପରାସ୍ତ କରିଛି. ଆଜି ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ହେବ ମୁକାବିଲା. ତୃତୀୟ ପର୍ଯ୍ୟାୟ ଲୋକସଭା ନିର୍ବାଚନ ଲାଗି ଆଜି ବିଜ୍ଞପ୍ତି ପ୍ରକାଶ ପାଇବ. ଏହି ପର୍ଯ୍ୟାୟରେ 10ଟି ରାଜ୍ୟ ଏବଂ 2ଟି କେନ୍ଦ୍ରଶାସିତ ଅଞ୍ଚଳର 94ଟି ଲୋକସଭା ଆସନ ଲାଗି ମତଦାନ କରାଯିବ. ପ୍ରାର୍ଥୀପତ୍ର ଦାଖଲର ଶେଷ ତାରିଖ ହେଉଛି ଆସନ୍ତା 19 ତାରିଖ ଏବଂ 20 ତାରିଖରେ ଏହି ପ୍ରାର୍ଥୀପତ୍ରଗୁଡ଼ିକୁ ଯାଞ୍ଚ କରାଯିବ. ସେହିଭଳି ମନୋନୟନପତ୍ର ପ୍ରତ୍ୟାହାରର ଶେଷ ଦିବସ ଆସନ୍ତା 22 ତାରିଖ ଥିବାବେଳେ ଏହିସବୁ ଆସନ ଲାଗି ଆସନ୍ତା ମାସ 7 ତାରିଖ ଦିନ ମତଦାନ କରାଯିବ. ଏଥିସହିତ ମଧ୍ୟପ୍ରଦେଶର ବେଟୁଲ ସଂସଦୀୟ ଆସନ ଲାଗି ମଧ୍ୟ ବିଜ୍ଞପ୍ତି ପ୍ରକାଶ ପାଇବ. ବେଟୁଲ୍ଠାରେ ବହୁଜନ ସମାଜ ପାର୍ଟି ପକ୍ଷରୁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ପ୍ରାର୍ଥୀଙ୍କର ମୃତ୍ୟୁ ହେବା ଯୋଗୁଁ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ସମୟରେ ଏହି ଆସନ ଲାଗି ନିର୍ବାଚନ ସ୍ଥଗିତ ରହିଥିଲା. ତୃତୀୟ ପର୍ଯ୍ୟାୟ ନିର୍ବାଚନ ହେବାକୁ ଥିବା ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ହେଲା ଆସାମ, ବିହାର, ଛତିଶଗଡ଼, ଗୋଆ, ଗୁଜରାଟ, ଜାମ୍ମୁ କାଶ୍ମୀର, କର୍ଣ୍ଣାଟକ, ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ, ଦାଦ୍ରା ଓ ନଗର ହାବେଳି ଏବଂ ଦାମନ ଓ ଡିଉ. ରାଜସ୍ଥାନରେ ପ୍ରଥମ ପର୍ଯ୍ୟାୟ ଲୋକସଭା ନିର୍ବାଚନ ଲାଗି ଉଭୟ ବିଜେପି ଓ କଂଗ୍ରେସ ପକ୍ଷରୁ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ଜୋରଦାର ପ୍ରଚାର ଚାଲିଛି. ବରିଷ୍ଠ ବିଜେପି ନେତା ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ବାରମର୍ଠାରେ ଏକ ଜନସଭାରେ ଉଦ୍ବୋଧନ ଦେବାର କାର୍ଯ୍ୟକ୍ରମ ରହିଛି. ସେଠାରେ କେନ୍ଦ୍ରମନ୍ତ୍ରୀ ତଥା ବିଜେପି ପ୍ରାର୍ଥୀ କୈଳାସ ଚୌଧୁରୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ଏହାପରେ ଶ୍ରୀ ମୋଦି ସନ୍ଧ୍ୟାରେ ଦୌସାଠାରେ ଏକ ରୋଡ୍ ଶୋ'ରେ ଅଂଶଗ୍ରହଣ କରିବେ। ଆମ ସମ୍ଭାଦଦାତା ଜଣାଇଛନ୍ତି, ଶ୍ରୀ ମୋଦିଙ୍କ ସମେତ ବିଜେପିର ଅନ୍ୟ ଷ୍ଟାର୍ ପ୍ରଚାରକମାନେ ଆଜି ରାଜ୍ୟର ବିଭିନ୍ନ ଲୋକସଭା ଆସନ ଲାଗି ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରିବେ। ବିଜେପିର ବରିଷ୍ଠ ନେତା ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମା ଆଜି ସୁରତଗଡ଼ ଏବଂ ହନୁମାନଗଡ଼ଠାରେ ପ୍ରଚାର କରିବାକୁ ଥିବାବେଳେ ରାଜ୍ୟ ବିଜେପି ସଭାପତି ସିପି ଯୋଶୀ ବଡ଼ିସାଦ୍ରିଠାରେ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରିବେ। ସେହିଭଳି କଂଗ୍ରେସ ପକ୍ଷରୁ ରାଜ୍ୟ ସଭାପତି ଗୋବିନ୍ଦ ଦୋତାସାରା ଆଜି ଆଲୱାର ଓ ଦୌସାଠାରେ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରିବେ। ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଏବଂ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ ମଧ୍ୟ ରାଜ୍ୟର ବିଭିନ୍ନ ସ୍ଥାନରେ କଂଗ୍ରେସ ପ୍ରାର୍ଥୀଙ୍କ ସପକ୍ଷରେ ନିର୍ବାଚନୀ ପ୍ରଚାରରେ ଅଂଶଗ୍ରହଣ କରିବେ ବୋଲି ଆମ ସମ୍ଭାଦଦାତା ଜଣାଇଛନ୍ତି। ବିଜେପିର ବରିଷ୍ଠ ନେତା ତଥା ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆଜି ଉତ୍ତରାଖଣ୍ଡର ଘରୱାଲ ଏବଂ କୁମାଓ ଡିଭିଜନର ଚମ୍ପାୱତ, ଚାମୋଲି ଓ କାଶୀପୁର ସମେତ ଅନ୍ୟ କେତେକ ସ୍ଥାନରେ ଆୟୋଜିତ ହେବାକୁ ଥିବା ନିର୍ବାଚନୀ ସଭାରେ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରିବେ। ସେହିଭଳି ହରିୟାଣା ମୁଖ୍ୟମନ୍ତ୍ରୀ ନାୟବ ସିଂ ସାଇନି ହରିଦ୍ୱାରଠାରେ ବିଜେପି ପ୍ରାର୍ଥୀଙ୍କ ସପକ୍ଷରେ ଜନସମାବେଶ କରିବାର କାର୍ଯ୍ୟକ୍ରମ ରହିଛି। ଅନ୍ୟପକ୍ଷରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଆଜି ନାଗାଲାଣ୍ଡଠାରେ ଆଗାମୀ ଲୋକସଭା ନିର୍ବାଚନ ଲାଗି ଏନ୍ଡିଏ ପକ୍ଷରୁ ପ୍ରଚାର କରିବେ। ତାଙ୍କ ସହିତ ଏନ୍ଡିପିପି ନେତା ତଥା ମୁଖ୍ୟମନ୍ତ୍ରୀ ନିଫ୍ୟୁ ରିଓ ଏବଂ ପିଡିଓର ନେତୃବୃନ୍ଦ ମଧ୍ୟ ଏହି ନିର୍ବାଚନୀ ପ୍ରଚାର ଅଭିଯାନରେ ଅଂଶଗ୍ରହଣ କରିବେ। ଆଗାମୀ 19 ତାରିଖ ଦିନ ହେବାକୁ ଥିବା ନିର୍ବାଚନରେ ସେଠାରେ ଏନ୍ଡିଏ ସମର୍ଥିତ ପିଡିଓର ଡକ୍ଟର ଚୁମ୍ବେନ୍ ମୁରିଙ୍କୁ ପ୍ରାର୍ଥୀ କରାଯାଇଛି। ଆସନ୍ତାକାଲି ଶ୍ରୀ ନଡ୍ଡା ନାଗାଲାଣ୍ଡର ଚୁମୋ କେଡିମାର ଜିଲ୍ଲାରେ ଅନୁଷ୍ଠିତ ହେବାକୁ ଥିବା କୃଷି ପ୍ରଦର୍ଶନୀ ଅବସରରେ ଏକ ଜନସମାବେଶରେ ଉଦ୍ବୋଧନ ଦେବାର କାର୍ଯ୍ୟକ୍ରମ ରହିଛି। ଜାମ୍ମୁ କାଶ୍ମୀରରେ ପ୍ରଥମ ପର୍ଯ୍ୟାୟ ଲୋକସଭା ନିର୍ବାଚନ ଲାଗି ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଉଛି। ଗତକାଲି କିସ୍ତ୍ୱାର ଜିଲ୍ଲାର ଜିଲ୍ଲା ନିର୍ବାଚନ ଅଧିକାରୀ ଏବଂ ଭାରତୀୟ ବାୟୁସେନାର ମିଳିତ ସହଯୋଗରେ ଜିଲ୍ଲାର ମାର୍ୱା ଏବଂ ୱାରୱାନ୍ଠାରେ ଆବଶ୍ୟକ ସୁରକ୍ଷା କର୍ମୀଙ୍କୁ ମୁତୟନ କରାଯାଇଛି। ଆମ ଜାମ୍ମୁ ସମ୍ଭାଦଦାତା ଜଣାଇଛନ୍ତି, 144 କେନ୍ଦ୍ରୀୟ ସଶସ୍ତ ପୁଲିସ୍ ବାହିନୀ ଏବଂ 44 ଜଣ ଜାମ୍ମୁ କାଶ୍ମୀର ପୁଲିସ୍ ଅଧିକାରୀଙ୍କୁ 3ଟି ଭାରତୀୟ ବାୟୁସେନାର ହେଲିକପ୍ଟରରେ ସମ୍ପୃକ୍ତ ଅଞ୍ଚଳକୁ ପଠାଯାଇଛି। ସମୁଦ୍ର ପତନଠାରୁ ପ୍ରାୟ 12,500 ଫୁଟ ଉଚ୍ଚରେ ଅବସ୍ଥିତ ସମ୍ପୃକ୍ତ ଅଞ୍ଚଳରେ ତୁଷାରପାତ ଯୋଗୁଁ ଗମନାଗମନରେ ବାଧାପ୍ରାପ୍ତ ହେବାରୁ ପ୍ରଶାସନ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି। ଜାମ୍ମୁ କାଶ୍ମୀର ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି, ମାର୍ୱାଠାରେ 19ଟି ଏବଂ ୱାରୱାନ୍ଠାରେ 12ଟି ମତଦାନ କେନ୍ଦ୍ର ସ୍ଥାପନ କରାଯାଇଛି। ଏଥିସହିତ ସମ୍ପୃକ୍ତ କେନ୍ଦ୍ରଗୁଡ଼ିକୁ ପୋଲିଂ ଦଳ ଯେଭଳି ସୁରକ୍ଷିତ ଭାବେ ଯାଇପାରିବେ ସେଥିଲାଗି ମଧ୍ୟ ଆବଶ୍ୟକ ବ୍ୟବସ୍ଥା କରାଯାଇଛି। ଆଗାମୀ 19 ତାରିଖ ଦିନ ସେଠାରେ ମତଦାନ ଅନୁଷ୍ଠିତ ହେବ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବ୍ୟାପୀ ଗ୍ରୀଷ୍ମ ଲହରୀ ଜାରି ରହିଥିବା ଦୃଷ୍ଟିରୁ ଏହାର ମୁକାବିଲା ଲାଗି ପ୍ରସ୍ତୁତି ସମ୍ପର୍କରେ ଗତକାଲି ସମୀକ୍ଷା କରିଛନ୍ତି। ଏହି ବୈଠକରେ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଏପ୍ରିଲ୍ ମାସରୁ ଜୁନ୍ ମାସ ପର୍ଯ୍ୟନ୍ତ ଦେଶବ୍ୟାପୀ ତାପମାତ୍ରା ସମ୍ପର୍କରେ ଅବଗତ କରାଯିବା ସହ ବିଶେଷକରି ଦେଶର କେନ୍ଦ୍ରୀୟ ଏବଂ ପଶ୍ଚିମାଞ୍ଚଳରେ ଅଧିକ ଗ୍ରୀଷ୍ମ ଲହରୀ ପ୍ରବାହିତ ହେବା ସମ୍ପର୍କରେ ସୂଚନା ଦିଆଯାଇଥିଲା। ସେହିଭଳି ଏହାର ମୁକାବିଲା ଲାଗି ଦେଶର ବିଭିନ୍ନ ହସ୍କିଟାଲ୍ଗୁଡ଼ିକରେ ପର୍ଯ୍ୟାପ୍ତ ପରିମାଣରେ ଔଷଧ, ଆଇସ୍ପ୍ୟାକ୍, ଓଆର୍ଏସ୍, ପାନୀୟ ଜଳ ଏବଂ ସାଲାଇନ୍ ଆଦି ମହଜୁଦ ରଖାଯିବା ସମ୍ପର୍କିତ ପ୍ରସ୍ତୁତିର ମଧ୍ୟ ଏହି ଅବସରରେ ସମୀକ୍ଷା କରାଯାଇଛି। ଏହାଛଡ଼ା ବିଭିନ୍ନ ଆଞ୍ଚଳିକ ଭାଷାରେ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକରେ ଟେଲିଭିଜନ, ରେଡିଓ ଓ ସାମାଜିକ ଗଣମାଧ୍ୟମ ସମେତ ବିଭିନ୍ନ ସମ୍ଭାଦପତ୍ର ଦ୍ୱାରା ଗ୍ରୀଷ୍ମ ଲହରୀ ସମ୍ପର୍କିତ ଜନସଚେତନତା ସୃଷ୍ଟି କରାଯିବା ଉପରେ ମଧ୍ୟ ବୈଠକରେ ଗୁରୁତ୍ୱ ଆରୋପ କରାଯାଇଛି। ବୈଠକରେ ପ୍ରଧାନମନ୍ତ୍ରୀ ସମ୍ଭାବ୍ୟ ଗ୍ରୀଷ୍ମ ଲହରୀ ପ୍ରଭାବକୁ ନିୟନ୍ତ୍ରଣ କରିବା ଦିଗରେ ସରକାରଙ୍କ ପକ୍ଷରୁ ସମସ୍ତ ପ୍ରକାର ପଦକ୍ଷେପ ନେବା ଉପରେ ଗୁରୁତ୍ୱାରୋପ କରିଛନ୍ତି। ଶ୍ରୀ ମୋଦି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସମେତ ଜିଲ୍ଲା ପ୍ରଶାସନ ଏବଂ ବିଭିନ୍ନ ମନ୍ତ୍ରଣାଳୟ ଏ ଦିଗରେ ମିଳିତ ଭାବେ ପ୍ରଚେଷ୍ଟା କରିବା ଉପରେ ଆଲୋକପାତ କରିଛନ୍ତି। ଏହାଛଡ଼ା ଜଙ୍ଗଲ ନିଆଁକୁ ତୁରନ୍ତ ଚିହ୍ନଟ କରି ଲିଭାଇବା ସହିତ ଦେଶର ବିଭିନ୍ନ ହସ୍କିଟାଲରେ ଗ୍ରୀଷ୍ମ ଲହରୀ ଦ୍ୱାରା ପ୍ରଭାବିତ ରୋଗୀଙ୍କର ଆଶୁ ଚିକିତ୍ସା ଦିଗରେ ଆବଶ୍ୟକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ବୈଠକରେ ପ୍ରଧାନମନ୍ତ୍ରୀଙ୍କର ପ୍ରଧାନ ସଚିବ, ସ୍ୱରାଷ୍ଟ୍ର ସଚିବ, ଭାରତୀୟ ପାଣିପାଗ ବିଭାଗ ଏବଂ ଜାତୀୟ ବିପର୍ଯ୍ୟୟ ପ୍ରଶମନ କର୍ତ୍ତୃପକ୍ଷଙ୍କ ବରିଷ୍ଠ ଅଧିକାରୀମାନେ ଅଂଶଗ୍ରହଣ କରିଥିଲେ। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର କହିଛନ୍ତି ଦେଶର ନିରାପତ୍ତା ଲାଗି ଭାରତ ମିଆଁମାର ସୀମା ସୁରକ୍ଷା ଦିଗରେ କେନ୍ଦ୍ର ସରକାର ସମ୍ପୂର୍ଣ୍ଣ ପ୍ରତିଶ୍ରତିବଦ୍ଧ। ଗତକାଲି ମିଜୋରାମର ଏଜୱାଲ୍ଠାରେ ବିଜେପିର ନିର୍ବାଚନୀ ଇସ୍ତାହାର ବିଜେପି ମିଜୋରାମ ଭିଜନ ଡକ୍ୟୁମେଣ୍ଟର ଶୁଭାରମ୍ଭ କରିବା ଅବସରରେ ଗଣମାଧ୍ୟମକୁ ସେ ଏହା କହିଛନ୍ତି। ଡକ୍ଟର ଜୟଶଙ୍କର କହିଛନ୍ତି ଯଦି ମିଆଁମାର ଏକ ଶାନ୍ତିପୂର୍ଣ୍ଣ ଦେଶ ଭାବେ ନିଜକୁ ପ୍ରତିଷ୍ଠା କରିପାରିବ କିମ୍ବା ପଡ଼ୋଶୀ ଦେଶରେ ଚାଲିଥିବା ଗୃହଯୁଦ୍ଧ ଖୁବ୍ ଶୀଘ୍ର ଶେଷ ହୋଇଯିବ ତେବେ ସୀମା ସୁରକ୍ଷା ଲାଗି ସେଠାରେ ତାରବାଡ଼ ଲଗାଇବାର ଆବଶ୍ୟକତା ହୋଇନପାରେ। ମିଆଁମାରରେ ଆଇନ ଶୃଙ୍ଖଳା ପରିସ୍ଥିତିରେ ଅବନତି ଘଟିବା ଯୋଗୁଁ ବେଆଇନ ଭାବେ ନିଶାଦ୍ରବ୍ୟ ବାହାରକୁ ଚାଲାଣ କରାଯାଉଛି। ଏହା ଭାରତ ଲାଗି ଏକ ଉଦ୍ବେଗର ପ୍ରସଙ୍ଗ। ବିଜେପି ମିଜୋରାମ ଭିଜନ ଡକ୍ୟୁମେଣ୍ଟ ଉପରେ ଆଲୋକପାତ କରି ଡକ୍ଟର ଜୟଶଙ୍କର କହିଛନ୍ତି ଆୟୁଷ୍ମାନ ଭାରତ କାର୍ଡ ବ୍ୟବହାର କରି ମିଜୋରାମବାସୀ 5 ଲକ୍ଷରୁ 10 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣାରେ ମେଡିକାଲ ଚିକିତ୍ସାର ସୁବିଧା ପାଇପାରିବେ। ଏଥିସହିତ ଜୋରାମ ମେଡିକାଲ କଲେଜକୁ ଆଞ୍ଚଳିକ ଭେଷଜ ବିଜ୍ଞାନ ପ୍ରତିଷ୍ଠାନର ମାନ୍ୟତା ପ୍ରଦାନ କରାଯିବା ସହିତ ରାଜ୍ୟବାସୀଙ୍କୁ ଉତ୍ତମ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ଉଦ୍ଦେଶ୍ୟରେ 1,000 କୋଟି ଟଙ୍କା ଅନୁଦାନ ଯୋଗାଇ ଦିଆଯିବ। ସେହିଭଳି ରାଜ୍ୟର ସରକାରୀ ବିଦ୍ୟାଳୟଗୁଡ଼ିକର ଉତ୍ତମ ପରିଚାଳନା ଲାଗି 300 କୋଟି ଓ ମହାବିଦ୍ୟାଳୟଗୁଡ଼ିକ ଲାଗି 450 କୋଟି ଟଙ୍କା ଯୋଗାଇ ଦିଆଯିବ। ଏହିସବୁ ଶିକ୍ଷାନୁଷ୍ଠାନରେ ଦକ୍ଷତା ବିକାଶ ଉପରେ ଅଧିକ ଗୁରୁତ୍ୱ ଦିଆଯିବ ବୋଲି ଡକ୍ଟର ଜୟଶଙ୍କର ମତବ୍ୟକ୍ତ କରିଛନ୍ତି। ଆଇପିଏଲ୍ରେ ଗତକାଲି ରାତିରେ ମୁମ୍ବାଇର ୱାଙ୍କଡେ ଷ୍ଟାଡିୟମ୍ଠାରେ ଅନୁଷ୍ଠିତ ମ୍ୟାଚ୍ରେ ମୁମ୍ବାଇ ଇଣ୍ଡିଆନ୍ସ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ 7 ୱିକେଟ୍ରେ ପରାସ୍ତ କରିଛି। ଟସ୍ ଜିତି ମୁମ୍ବାଇ ଇଣ୍ଡିଆନ୍ସ ପ୍ରଥମେ ବୋଲିଂ କରିବାକୁ ନିଷ୍ପଭି ନେଇଥିଲା। ପ୍ରଥମେ ବ୍ୟାଟିଂ କରି ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ନିର୍ଦ୍ଧାରିତ 20 ଓଭରରେ 8 ୱିକେଟ୍ ହରାଇ 196 ରନ୍ କରିଥିଲା। ବେଙ୍ଗାଲୁରୁ ପକ୍ଷରୁ ଅଧିନାୟକ ଡୁପ୍ଲେସିସ୍ ସର୍ବାଧିକ 61 ରନ୍ କରିଥିବାବେଳେ ଦିନେଶ କାର୍ତ୍ତିକ, 53 ଏବଂ ରଜତ ପଟ୍ଟିଦାର 50 ରନ୍ ସଂଗ୍ରହ କରିଥିଲେ। ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ଯଶପ୍ରୀତ ବୁମ୍ରା 5ଟି ୱିକେଟ୍ ଅକ୍ତିଆର କରିଥିବାବେଳେ ଗେରାଲ୍ଡ କୋଏଡ୍ଜୀ, ଆକାଶ ମାଧୱାଲ ଓ ଶ୍ରେୟସ୍ ଗୋପାଲ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ। 197 ରନ୍ ବିଜୟ ଲକ୍ଷ୍ୟର ପିଛା କରି ମୁମ୍ବାଇ ଇଣ୍ଡିଆନ୍ସ 15 ଓଭର ଓ 3ଟି ବଲ୍ରେ 3 ୱିକେଟ୍ ହରାଇ 169 ରନ୍ କରିଥିଲା। ଦଳ ପକ୍ଷରୁ ଇଶାନ କିଶାନ ସର୍ବାଧିକ 69 ରନ୍ କରିଥିବାବେଳେ ସୂର୍ଯ୍ୟକୁମାର ଯାଦବ ମାତ୍ର 19ଟି ବଲ୍ରୁ 52 ରନ୍ ସଂଗ୍ରହ କରିଥିଲେ। ବେଙ୍ଗାଲୁରୁ ପକ୍ଷରୁ ଆକାଶଦୀପ, ବିଜୟ କୁମାର ବୈଶାଖ ଓ ୱିଲ୍ସ ଜ୍ୟାକ୍ସ ଗୋଟିଏ ଲେଖା ୱିକେଟ୍ ଅକ୍ତିଆର କରିଥିଲେ। ଆଇପିଏଲ୍ର ଚଳିତ ସଂସ୍କରଣରେ ଏପର୍ଯ୍ୟନ୍ତ ମୁମ୍ବାଇ ଇଣ୍ଡିଆନ୍ସ ଖେଳିଥିବା 5ଟି ମ୍ୟାଚ୍ରୁ ଏହା ହେଉଛି ଦ୍ୱିତୀୟ ବିଜୟ। ଏହି ବିଜୟ ସହିତ ମୁମ୍ବାଇ ଇଣ୍ଡିଆନ୍ସ 4 ପଏଣ୍ଟ ପାଇ ପଏଣ୍ଟ ତାଲିକାର 7ମ ସ୍ଥାନରେ ରହିଛି। ସେହିଭଳି ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏପର୍ଯ୍ୟନ୍ତ ଖେଳିଥିବା 6ଟି ମ୍ୟାଚ୍ରୁ ଗୋଟିକରେ ବିଜୟ ଲାଭ କରି 2 ପଏଣ୍ଟ ସହିତ ଏହି ତାଲିକାର 9ମ ସ୍ଥାନରେ ରହିଛି। ଆଜି ଲକ୍ଷ୍ନୌର ଅଟଳ ବିହାରୀ ବାଜପେୟୀ ଏକନା କ୍ରିକେଟ୍ ଷ୍ଟାଡିୟମ୍ରେ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ସନ୍ଧ୍ୟା 7:30ରେ ମୁକାବିଲା ହେବ। ତୃତୀୟ ପର୍ଯ୍ୟାୟ ଲୋକସଭା ନିର୍ବାଚନ ଲାଗି ଆଜି ପ୍ରକାଶ ପାଇବ ବିଜ୍ଞପ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବ୍ୟାପୀ ଗ୍ରୀଷ୍ମ ଲହରୀ ଜାରି ରହିଥିବା ଦୃଷ୍ଟିରୁ ଏହାର ମୁକାବିଲା ଲାଗି ପ୍ରସ୍ତୁତି ସମ୍ପର୍କରେ ଗତକାଲି ସମୀକ୍ଷା କରିଛନ୍ତି ଏବଂ ଆଇପିଏଲ୍ରେ ଗତକାଲି ମୁମ୍ବାଇ ଇଣ୍ଡିଆନ୍ସ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ 7 ୱିକେଟ୍ରେ ପରାସ୍ତ କରିଛି।